ଓମ୍ ଶାନ୍ତି। ଆଜି 17 ଅଗଷ୍ଟ 2026 ମିଠା ପପ୍ତାଦାଙ୍କର ମିଠା ମୁରଲୀ ବାବା କହୁଛନ୍ତି ମିଠେ ବଚେ। ବାବା ଏବଂ ଦାଦାଙ୍କର କାହାଣୀ ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ। ବାବା ଯେତେବେଳେ ଦାଦାଙ୍କ ଶରୀରରେ ପ୍ରବେଶ କରିବେ, ତେବେ ଯାଇ ତୁମେ ବ୍ରହ୍ମା କୁମାର କୁମାରୀମାନେ ପର୍ସା ଅର୍ଥାତ୍ ସମ୍ପତ୍ତିର ଅଧିକାରୀ ହେବ। ପ୍ରଶ୍ନ, ନିଶ୍ଚିତ ଡ୍ରାମାକୁ ଅର୍ଥାତ୍ ପୂର୍ବ ନିର୍ଦ୍ଧାରିତ ଡ୍ରାମାକୁ ଜାଣି ମଧ୍ୟ ତୁମମାନଙ୍କୁ କେଉଁ ଲକ୍ଷ୍ୟ ଅବଶ୍ୟ ରଖିବାକୁ ହେବ? ଉତ୍ତର, ପୁରୁଷାର୍ଥ କରି ଆଗକୁ ବଢ଼ିବାର ଅର୍ଥାତ୍ ବିନାଶ ପୂର୍ବରୁ ବାବାଙ୍କର ସ୍ମୃତିରେ ରହି କର୍ମାତୀତ ହେବାର ଲକ୍ଷ୍ୟ ଅବଶ୍ୟ ରଖିବାକୁ ହେବ। କର୍ମାତୀତ ଅର୍ଥାତ୍ ଆଇରନ୍ ଏଜେଡ୍ ଅର୍ଥାତ୍ କଳିଯୁଗୀରୁ ଗୋଲ୍ଡେନ୍ ଏଜେଡ୍ ମାନେ ସତ୍ୟଯୁଗୀ ହେବାର ପୁରୁଷାର୍ଥ କରିବା ପାଇଁ ବର୍ତ୍ତମାନ ହିଁ ଅଳ୍ପ ସମୟ ବାକି ଅଛି। ସେଥିପାଇଁ ବିନାଶ ପୂର୍ବରୁ ନିଜର ଅବସ୍ଥାକୁ ଅଚଳ ଅଟଳ କରିବାକୁ ହେବ। ଓମ୍ ଶାନ୍ତି। ଓମ୍ ଶାନ୍ତି ଦୁଇ ଜଣ କିଏ କହୁଛନ୍ତି? ଜଣେ ଥିଲେ ବାବା, ଆଉ ଜଣେ ଥିଲେ ଦାଦା। କାହାଣୀ ଶୁଣାଇଥାନ୍ତି ନା, କାହାଣୀ ଶୁଣାଇଥାନ୍ତି ନା? ଜଣେ ରାଜା ଥିଲେ, ଜଣେ ରାଣୀ ଥିଲେ। ଏବେ ଏହା ହେଉଛି ନୂଆ କଥା, ଜଣେ ବାବା ଜଣେ ଦାଦା। ତୁମେ କହିବ 5000 ବର୍ଷ ପୂର୍ବରୁ ମଧ୍ୟ ଜଣେ ଶିବ ବାବା ଥିଲେ, ଆଉ ଜଣେ ବ୍ରହ୍ମା ବାବା ଥିଲେ। ଏବେ ସମସ୍ତେ ତ ହେଉଛନ୍ତି ଶିବଙ୍କର ସନ୍ତାନ, ସମସ୍ତ ଆତ୍ମା ଏକମାତ୍ର ବାବାଙ୍କର ସନ୍ତାନ ଅଟନ୍ତି, ଏହା ତ ନିଶ୍ଚିତ ଅଟେ। ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ମଧ୍ୟ ଥିଲେ, ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରହ୍ମା କୁମାର କୁମାରୀମାନେ ଥିଲେ। ତାଙ୍କୁ କିଏ ପାଠ ପଢ଼ାଉଥିଲେ? ଶିବ ବାବା। ପ୍ରଜାପିତା ବ୍ରହ୍ମାଙ୍କର ଏହି ବ୍ରହ୍ମା କୁମାର କୁମାରୀମାନେ ଢେର ସନ୍ତାନ ଅଛନ୍ତି ନା? ବ୍ରହ୍ମା କୁମାର କୁମାରୀମାନେ ମାନୁଛନ୍ତି ବାସ୍ତବରେ ଆମେ ଶିବ ବାବାଙ୍କର ସନ୍ତାନ ଅଟୁ, ପୁଣି ନାତି ମଧ୍ୟ ଅଟୁ। ସନ୍ତାନ ତ ଅଟୁ, ତାହା ସହିତ ଏବେ ନାତି ମଧ୍ୟ ହୋଇଛୁ ବ୍ରହ୍ମାଙ୍କ ଦ୍ୱାରା ଦାଦାଙ୍କ ଠାରୁ ବର୍ଷା ନେବା ପାଇଁ। ଏବେ ତୁମକୁ ଦାଦାଙ୍କ ଠାରୁ ବର୍ଷା ମିଳୁଛି, ଯାହାଙ୍କୁ ଶିବ ବାବା କୁହାଯାଉଛି। କିନ୍ତୁ ବ୍ରହ୍ମା କୁମାର କୁମାରୀ ହୋଇଥିବା କାରଣରୁ ତାଙ୍କୁ ଆମେ ଦାଦା କହୁଛୁ। ବର୍ଷା ଶିବ ଦାଦାଙ୍କର ଅଟେ, ବ୍ରହ୍ମା ଦାଦାଙ୍କର ନୁହେଁ। ବୈକୁଣ୍ଠବାସୀ ହେବାର ବର୍ଷା ସେହି ବାବାଙ୍କ ଠାରୁ ମିଳୁଛି। ତୁମେ ଅଧାକଳ୍ପ ବର୍ଷା ପାଉଛ, ପୁଣି ରାବଣ ଠାରୁ ଅଭିଶାପ ମିଳୁଛି। ତଳକୁ ଖସି ଖସି ଆସୁଛ, ଯେପରି ତଳକୁ ଖସିବା ପାଇଁ ଗ୍ରହ ଦଶା ପଡୁଛି। ଏବେ ତୁମେ ପିଲାମାନେ ଜାଣୁଛ ଆମର ଗ୍ରହ ଚାରି ରାହୁର ଦଶା ପୁରା ହେଲା। ରାହୁର ଦଶା ସବୁଠାରୁ ଖରାପ, ଉଚ୍ଚରୁ ଉଚ୍ଚ ବୃହସ୍ପତିର ଦଶା, ପୁଣି ରାହୁର ଦଶା ବସିବାରୁ ପାଞ୍ଚ ବିକାର କାରଣରୁ ଆମେ କଳା ହୋଇଯାଇଛୁ। ଏବେ ବାବା ପୁଣି କହୁଛନ୍ତି ଦାନ ଦେଲେ ଗ୍ରହଣ ଛାଡ଼ିଯିବ, ଏସବୁ କଥା ତୁମମାନଙ୍କର ଅଟେ। ସେମାନେ ପୁଣି ଏହାକୁ ସୂର୍ଯ୍ୟ ଚନ୍ଦ୍ରମାର ଗ୍ରହଣ ଭାବି ନେଇଛନ୍ତି, ଗ୍ରହଣ ଲାଗିଲେ ଦାନ ମାଗିଥାନ୍ତି। ଏଠାରେ ବାବା ତୁମକୁ କହୁଛନ୍ତି ପାଞ୍ଚ ବିକାରର ଦାନ ଦେଲେ ଗ୍ରହଣ ଦଶା ଛାଡ଼ିଯିବ। ଏହି ବିକାର ଦ୍ୱାରା ହିଁ ତୁମେ ପାପାତ୍ମା ହେଉଛ, ମୁଖ୍ୟ ହେଉଛି ଦେହ ଅଭିମାନ। ପ୍ରଥମେ ଏଭଳି ସତପ୍ରଧାନ ଥିଲ, ପୁଣି ସତ ରଜ ତମ ହୋଇଛ। ତୁମେ 84 ଜନ୍ମ ନେଇଛ, ତୁମମାନଙ୍କୁ ଦୃଢ଼ ନିଶ୍ଚୟ ରହିଛି ଯେ ବାସ୍ତବରେ ଦେବତାମାନେ 84 ଜନ୍ମ ନେଉଛନ୍ତି। ପ୍ରଥମେ ବାବାଙ୍କ ଠାରୁ ସେହିମାନଙ୍କୁ ହିଁ ମିଳିବା ଦରକାର, ଗାୟନ କରାଯାଏ। ଆତ୍ମା ପରମାତ୍ମା ଅଲଗା ରହିଲେ ବହୁତ କାଳ। ସୁନ୍ଦର ମେଳା ସେତେବେଳେ ଲାଗିଲା ଯେତେବେଳେ ସତଗୁରୁ ଦଲାଲ ମଧ୍ୟରେ ଆସିଲେ। ବାବା କହୁଛନ୍ତି, ପ୍ରଥମେ ପ୍ରଥମେ ତୁମକୁ ସତ୍ୟଯୁଗକୁ ପଠାଇଥିଲି, ପୁଣି ଏବେ ତୁମେ ଆସି ମିଶିଛ। ଆଗରୁ ତ କେବଳ ମହିମା ଗାନ କରୁଥିଲ, ତାର ଯଥାର୍ଥ ଅର୍ଥ ଏବେ ବାବା ବସି ବୁଝାଉଛନ୍ତି। ସବୁ ବେଦ ଶାସ୍ତ୍ର ଜପ ତପ ସ୍ଲୋଗାନ ଆଦି ଯାହା କିଛି ଅଛି ସବୁର ସାର ବାବା ବସି ବୁଝାଉଛନ୍ତି। ଏହି ଚକ୍ର ବିଲକୁଲ ସହଜ ଅଟେ। ବର୍ତ୍ତମାନ ହେଉଛି କଳିଯୁଗ, ଅସତ୍ୟ ଯୁଗର ସଙ୍ଗମ। ଲଢ଼େଇ ମଧ୍ୟ ସମ୍ମୁଖରେ ରହିଛି। ଏହି ନିଶ୍ଚୟ ମଧ୍ୟ ତୁମର ଅଛି ଯେ ସତ୍ୟ ଯୁଗର ସ୍ଥାପନା ହେଉଛି କଳିଯୁଗରେ। ଯେତେ ମନୁଷ୍ୟ ଅଛନ୍ତି ସମସ୍ତଙ୍କର ଶରୀର ଖଲାସ ହୋଇଯିବ, ବାକି ଆତ୍ମାମାନେ ପବିତ୍ର ହୋଇ ହିସାବ କିତାବ ଯୁକ୍ତ କରିଯିବେ। ବର୍ତ୍ତମାନ ସମସ୍ତଙ୍କର ବିନାଶର ସମୟ। ସବୁ ଆତ୍ମାମାନେ ଶରୀର ଛାଡ଼ି ଚାଲିଯିବେ। ଏହି କଥା ବର୍ତ୍ତମାନ ତୁମମାନଙ୍କ ବୁଦ୍ଧିରେ ଅଛି। ଆମେ କର୍ମାତୀତ ଅବସ୍ଥା ପ୍ରାପ୍ତ କରିବା ପର୍ଯ୍ୟନ୍ତ ସଙ୍ଗମ ଯୁଗରେ ରହିଛୁ। ଗୋଟିଏ ପଟେ ଅଛନ୍ତି କୋଟି କୋଟି ମନୁଷ୍ୟ, ଅନ୍ୟ ପଟେ ତୁମେ ଅଳ୍ପ ସଂଖ୍ୟାରେ ରହିଛ। ତୁମମାନଙ୍କ ଭିତରେ ବି କେତେକ ଅଛନ୍ତି ଯେଉଁମାନେ କି ନିଶ୍ଚୟ ବୁଦ୍ଧି ହେଉଛନ୍ତି। ନିଶ୍ଚୟ ବୁଦ୍ଧି ବିଜୟନ୍ତୀ ହୋଇଥାନ୍ତି, ପୁଣି ଯାଇ ବିଷ୍ଣୁଙ୍କ ଗଳାର ହାର ହେବେ। ଗୋଟିଏ ହେଉଛି ରୁଦ୍ରାକ୍ଷ ମାଳା, ଅନ୍ୟଟି ରୁଣ୍ଡ ମାଳା ଅର୍ଥାତ୍ ବୈଜୟନ୍ତୀ ମାଳା। ସେହି ରୁଣ୍ଡ ମାଳା ଅର୍ଥାତ୍ ବିଷ୍ଣୁ ମାଳାରେ ଛୋଟ ଛୋଟ ମୁଖାକୃତି ରହିଥାଏ, ଏହା ଚିହ୍ନ ଅଟେ। ଆମେ ଆତ୍ମାମାନେ ହିଁ ଆସି ବାବାଙ୍କ ଗଳାର ମାଳାର ଦାନା ହେବୁ, ପୁଣି ଏଠାକୁ କ୍ରମାନ୍ୱୟରେ ଆସିବୁ। ମାଳା ଆଠ ଦାନାର ଅଛି, ଶହେ ଆଠର ଅଛି, ଷୋହଳ ହଜାର ଶହେ ଆଠ ମଧ୍ୟ ଅଛି। ଏବେ ଷୋହଳ ହଜାର ଅଛି ବା ପାଞ୍ଚ ଦଶ ହଜାର ଅଛି, ଏହାର କୌଣସି ହିସାବ ବାହାର କରାଯାଉ ନାହିଁ। ଏହି ମାଳାର ଗାୟନ ହେଉଛି। ବାବା କହୁଛନ୍ତି, ଏସବୁ ତୁମେ କାହିଁକି ବିଚାର କରୁଛ? ଯେତେ ଜଣ ରାଜା କଳ୍ପ ପୂର୍ବରୁ ସତ୍ୟ ଯୁଗ ତ୍ରେତାରେ ଥିଲେ, ପୁଣି ସେତେ ଜଣ ହେବେ, ଶହେ ହେବେ ଅଥବା ଦୁଇଶହ ତିନିଶହ ହେବେ, ଏହା ପଚାରିବାର ଆବଶ୍ୟକତା ନାହିଁ। ବାବା କହୁଛନ୍ତି, ତୁମେ ଯେତେ ନିକଟତର ହେବ ଏହିସବୁ କଥା ବୁଝିଯିବ। ଆଜି ଆମେ ଏଠାରେ ଅଛୁ, ପୁଣି କାଲି ବିନାଶ ହେବ। ସତ୍ୟ ଯୁଗରେ ଅଳ୍ପ ଅଳ୍ପ କିଛି ଦେବୀ ଦେବତା ରହିବେ, ପରେ ବୃଦ୍ଧି ହୋଇଥାଏ। ସତ୍ୟ ଯୁଗର ଲକ୍ଷଣ ମଧ୍ୟ ଦେଖାଯାଉଛି, ବାକି ଲକ୍ଷେ ପର୍ଯ୍ୟନ୍ତ ରହିବେ ବା ନଅ ଦଶ ଲକ୍ଷ ରହିବେ ସଠିକ ଭାବରେ କୁହାଯାଇପାରିବ ନାହିଁ। ହଁ, ତୁମେ ଯେତେବେଳେ ସଠିକ ଭାବରେ ସମ୍ପୂର୍ଣ୍ଣ ହେବାର ଯୋଗ୍ୟ ହୋଇଯିବ, ତୁମକୁ ଆହୁରି ଅଧିକ ସାକ୍ଷାତକାର ହେବ। ଏବେ ବହୁତ କିଛି ବୁଝିବା ପାଇଁ ସମୟ ବାକି ଅଛି, ବହୁତ ସାକ୍ଷାତକାର କରିଚାଲିବ। ଲଢ଼େଇର ପ୍ରସ୍ତୁତି ମଧ୍ୟ ବହୁତ ହୋଇଚାଲିଛି, ସବୁ ଜିନିଷ ମହଙ୍ଗା ହୋଇଯିବ। ବିଦେଶରେ ମଧ୍ୟ ଆଗକୁ ବହୁତ ଶୁଳ୍କ ଆଦି ଲାଗିବ, ଅତ୍ୟଧିକ ମହଙ୍ଗା ହୋଇ ପୁଣି ସମ୍ପୂର୍ଣ୍ଣ ଶସ୍ତା ହୋଇଯିବ। ସତ୍ୟ ଯୁଗରେ କୌଣସି ଜିନିଷ ପାଇଁ ଖର୍ଚ୍ଚ ହେବ ନାହିଁ, ସବୁ ଖଣି ଆଦି ଭରପୁର ହୋଇଯିବ। ନୂଆ ଦୁନିଆରେ ବହୁତ ବୈଭବ ରହିବ, ଲକ୍ଷ୍ମୀ ନାରାୟଣଙ୍କ ପାଖରେ ବହୁତ ବୈଭବ ଥିଲା ନା? ଶ୍ରୀନାଥ ମନ୍ଦିରରେ ମୂର୍ତ୍ତିମାନଙ୍କ ଆଗରେ ମଧ୍ୟ କେତେ ଆଡମ୍ବରରେ ଭୋଗ ଲଗାଇଥାନ୍ତି, ସେଠାରେ ବହୁତ ଜିନିଷ ତିଆରି କରି ଭୋଗ ଲଗାଉଛନ୍ତି, ପୁଣି ଖାଉଛନ୍ତି। କହନ୍ତି, ଆମେ ଦେବତାଙ୍କ ଆଗରେ ଭୋଗ ଲଗାଉଛୁ। କହୁଛନ୍ତି, ଦେବତାମାନଙ୍କୁ ଭୋଗ ନ ଲଗାଇଲେ ସେମାନେ ରାଗିଯିବେ, ତେବେ ଏଥିରେ ବିରକ୍ତ ହେବାର କୌଣସି କଥା ନାହିଁ। ତୁମେ କାହା ଉପରେ ବିରକ୍ତ ହେଉନାହଁ, ଜାଣିଛ ଡ୍ରାମା ଅନୁସାରେ ଏହି ବିନାଶ ନିଶ୍ଚିତ ହେବ। କଳିଯୁଗ ବଦଳି ସତ୍ୟଯୁଗ ହେବ। ଆମେ ଡ୍ରାମାକୁ ବୁଝିଛୁ ଯେ ଡ୍ରାମା ଅନୁସାରେ ଏବେ ନୂଆ ଚକ୍ର ଆରମ୍ଭ ହେବ। ତୁମେ ମଧ୍ୟ ଡ୍ରାମାର ଅଧୀନରେ ଅଛ। ଡ୍ରାମା ଅନୁସାରେ ବାବା ମଧ୍ୟ ଆସିଛନ୍ତି। ଡ୍ରାମାରେ ଗୋଟିଏ ମିନିଟ୍ ମଧ୍ୟ ଏପଟ ସେପଟ ହୋଇପାରିବ ନାହିଁ। ଯେପରି ବାବା ଆସିବାର ତୁମେ ଦେଖିଲ, କଳ୍ପ ପରେ ମଧ୍ୟ ଅବିକଳ ଏହିପରି ହେବ। ଶାସ୍ତ୍ରରେ ତ କଳ୍ପର ଆୟୁଷ ବହୁତ ବର୍ଷ ବୋଲି ଲେଖିଦେଇଛନ୍ତି। ଏବେ ତୁମ ସନ୍ତାନ ମାନଙ୍କ ବୁଦ୍ଧିରେ ଅଛି। ବାସ୍ତବରେ ବିନାଶ ସମ୍ମୁଖରେ ଦଣ୍ଡାୟମାନ ଏବେ ତୁମେ ଦ୍ରୁତ ଗତିରେ ଆଗକୁ ବଢୁଛ। ଜାଣିଛ ବାବାଙ୍କୁ ସ୍ମରଣ କରି ଆମକୁ କର୍ମାତୀତ ଅବସ୍ଥା ନିଶ୍ଚୟ ପ୍ରାପ୍ତ କରିବାକୁ ହେବ। ଅର୍ଥାତ୍ ଆଇରନ୍ ଏଜେଡ୍ ରୁ ଗୋଲ୍ଡେନ୍ ଏଜେଡ୍, ଅର୍ଥାତ୍ କଳିଯୁଗୀରୁ ସତ୍ୟଯୁଗୀ ହେବାକୁ ହେବ। ବର୍ତ୍ତମାନ ଯଦି ପୁରୁଷାର୍ଥ ନ କରିବ, ତେବେ ପଦ କମ୍ ହୋଇଯିବ। ହେ ଆତ୍ମା ମାନେ, ଏବେ ତୁମେ ପତିତ ହୋଇଯାଇଛ। ଏ କଥା ଜାଣିଛ ଯେ ବହୁତ ପ୍ରକାରର ଆତ୍ମା ଆସିବେ, ଯିଏ ଅନ୍ୟ ଧର୍ମକୁ ବଦଳି ହୋଇଯାଇଛନ୍ତି। ସେମାନେ ସେଠାରୁ ବାହାରି ଆସିବେ, ଆସି ନିଜ ପୁରୁଷାର୍ଥ କରିବେ ବାବାଙ୍କ ଠାରୁ ବର୍ଷା ପାଇବା ପାଇଁ। ବ୍ରାହ୍ମଣ ଧର୍ମକୁ ଆସି ପୁଣି ଦେବତା ଧର୍ମକୁ ଆସିବେ। ବ୍ରାହ୍ମଣ ଧର୍ମକୁ ନ ଆସିଲେ ଦେବତା ଧର୍ମକୁ କିପରି ଆସିବେ? ବ୍ରାହ୍ମଣ ଦିନକୁ ଦିନ ବୃଦ୍ଧି ହୋଇ ଚାଲିବେ, ଦେଖିବେ ବିନାଶ ସମ୍ମୁଖକୁ ଆସିଗଲା, ଭାବିବେ ଏମାନେ ତ ଠିକ କହୁଥିଲେ, ପୁଣି ବୃଦ୍ଧି ହୋଇ ଚାଲିବ। ବ୍ରାହ୍ମଣ କୁଳରୂପୀ ବୃକ୍ଷର ବୃଦ୍ଧି ଘଟି ଫୁଲ ଫୁଲ ହୋଇଯିବ, ପୁଣି ଘରକୁ ସମସ୍ତେ ଫେରିବେ। ଦେବତାମାନଙ୍କ କୁଳରୂପୀ ବୃକ୍ଷର ବୃଦ୍ଧି ହେବ। ସଙ୍ଗମ ଯୁଗର ହିଁ ମହିମା ରହିଛି, ଗଙ୍ଗା ସାଗରର ମେଳା ଦେଖାଉଛନ୍ତି। ଏସବୁ ହେଉଛି ଭକ୍ତି ମାର୍ଗ। ଏମାନେ ହେଲେ ଜ୍ଞାନ ସାଗର ଓ ଜ୍ଞାନ ସାଗରରୁ ବାହାରିଥିବା ଜ୍ଞାନ ଗଙ୍ଗା ମାନେ। ଜ୍ଞାନ ସାଗରଙ୍କ ସହିତ ପତିତ ପାବନ ଅକ୍ଷର ଲାଗୁଛି। ସେମାନେ ଭାବୁଛନ୍ତି ପତିତ ପାବନୀ ଗଙ୍ଗା ଅଟେ ଏବଂ ଗଙ୍ଗାରେ ସ୍ନାନ କରି ଆସୁଛନ୍ତି। ଏହି ଜୀବନ ଗୁଡିକ ତ ସତ୍ୟଯୁଗୀ ଆରମ୍ଭରୁ ଚାଲି ଆସୁଛି। ଆଜିକାଲି ନଦୀ ମଧ୍ୟ କେଉଁଠି କେଉଁଠି ବୁଡାଇ ଦେଉଛି। ପ୍ରକୃତି ସହିତ ସାଗର ମଧ୍ୟ ତମ ପ୍ରଧାନ ହୋଇଯାଇଛି। ସାଗର ଟିକିଏ ବି ଉଛୁଳିଲେ ସବୁକିଛି ସମାପ୍ତ କରିଦେବ। ସତ୍ୟଯୁଗରେ ଯମୁନା କୂଳରେ କେବଳ ଆମେ ଅଳ୍ପ କେତେକ ଭାରତରେ ରହିବୁ। ଦିଲ୍ଲୀ ପରିସ୍ଥାନ ଥିଲା, ପୁଣି ମଧ୍ୟ ହେବ। ସତ୍ୟଯୁଗରେ ଅଳ୍ପ କିଛି ରହିଥାନ୍ତି ଜୀବାତ୍ମା ମାନେ, ପୁଣି ଧୀରେ ଧୀରେ ଆସି ଚାଲିଯାଆନ୍ତି। ବର୍ତ୍ତମାନ ହେଉଛି କଳିଯୁଗର ଅନ୍ତିମ ସମୟ। କେତେ ଢେର ସଂଖ୍ୟାରେ ମନୁଷ୍ୟ ହୋଇଗଲେଣି। ଏହା ଅବିନାଶୀ ନାଟକ ଅଟେ, ଯାହାକୁ ଭଲ ଭାବରେ ବୁଝିବାକୁ ହେବ। ଯଦିଓ କେତେକ ନିଜର ଅଭିନେତା ବୋଲି ବି ଭାବୁଛନ୍ତି, କିନ୍ତୁ କଳ୍ପ 5000 ବର୍ଷ ବୋଲି କେହି ଜାଣି ନାହାନ୍ତି। କାହିଁ 84 ଜନ୍ମ କାହାଣୀ, କାହିଁ 84 ଲକ୍ଷ। ଏବେ ତୁମେ ଆଲୋକରେ ଅଛ, ତୁମକୁ ବାବାଙ୍କ ଠାରୁ ବର୍ଷା ମିଳୁଛି। ବାବା କହୁଛନ୍ତି ମନମନା ହବ, ବାବାଙ୍କୁ ମନେ ପକାଇବାକୁ ହେବ। ଶିବ ଭଗବାନ ଉବାଚ, କୃଷ୍ଣ ଜ୍ଞାନର ସାଗର ନୁହନ୍ତି। ଭଗବାନ ଓ ଦେବତାଙ୍କ ମହିମାରେ ବହୁତ ଅନ୍ତର ରହିଛି। ବାବା ଯେଉଁ ନୂଆ ରଚନା କରୁଛନ୍ତି, ତାଙ୍କର ମହିମା ହେଉଛି ସର୍ବଗୁଣ ସମ୍ପନ୍ନ, ଶୁଭଳ କଳା ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ। ବର୍ତ୍ତମାନ ତୁମେ ଏହିପରି ହେଉଛ। ଶିବ ବାବା ଏବଂ ବ୍ରହ୍ମା ବାବାଙ୍କ ମହିମାରେ ରାତି ଦିନର ଫରକ। ଏହା ରାଜଯୋଗ ଅଟେ ନା? ଗାୟନ ମଧ୍ୟ କରାଯାଏ, ଭଗବାନ ରାଜଯୋଗ ଶିଖାଇଥାନ୍ତି ସେ ହେଉଛନ୍ତି ନିରାକାର। ତେବେ ନିଶ୍ଚୟ ନିରାକାରରୁ ସାକାରକୁ ଆସିବାକୁ ପଡିବ। ଭଗବାନଙ୍କର ଏତେ ମହିମା ରହିଛି, ତେଣୁ ନିଶ୍ଚିତ ଆସିବାକୁ ପଡିବ। ତାଙ୍କର ଜନ୍ମ ଦିବ୍ୟ ଅଲୌକିକ ଅଟେ। ଆଉ କାହାର ଦିବ୍ୟ ଜନ୍ମର ଗାୟନ କରାଯାଏ ନାହିଁ। ଏ କଥା ପିଲାମାନଙ୍କୁ ବୁଝାଇଛନ୍ତି ଯେ ଜଣେ ହେଉଛନ୍ତି ଲୌକିକ ଓ ଅନ୍ୟ ଜଣକ ପାରଲୌକିକ ପିତା ଅଟନ୍ତି, ଯାହାଙ୍କୁ ହିଁ ଭଗବାନ କହି ମନେ ପକାଉଛନ୍ତି, ଓ ତୃତୀୟରେ ହେଉଛନ୍ତି ଅଲୌକିକ ପିତା। ଇଏ ପୁଣି ୱଣ୍ଡରଫୁଲ ମାନେ ଆଶ୍ଚର୍ଯ୍ୟଜନକ ପିତା ଅଟନ୍ତି, ଯେତେବେଳେ ପାରଲୌକିକ ପିତା ପୌଷ୍ୟ ପୁତ୍ର ରୂପେ ଗ୍ରହଣ କରନ୍ତି, ସେତେବେଳେ ମଝିରେ ହି ଅଲୌକିକ ପିତା ଆସିଯାଆନ୍ତି। ପ୍ରଜାପିତା ବ୍ରହ୍ମାଙ୍କର ଢେର ସନ୍ତାନ ଅଛନ୍ତି। ଶିବ ବାବା ଶ୍ରୀ ବ୍ରହ୍ମାଙ୍କ ଦ୍ୱାରା ତୁମକୁ ନିଚର କରୁଛନ୍ତି। କେତେ ବ୍ରହ୍ମା କୁମାର କୁମାରୀ ହେଉଛନ୍ତି। ଲୌକିକ ପିତାଙ୍କର ତ ଅତି ବେଶୀରେ 8-10 ସନ୍ତାନ ରହିଥାନ୍ତି। ଆଚ୍ଛା, ଶିବ ବାବା ମଧ୍ୟ ପାରଲୌକିକ ପିତା ଅଟନ୍ତି, ତାଙ୍କର ତ ଅନେକ ସନ୍ତାନ ରହିଛନ୍ତି। ସବୁ ଆତ୍ମାମାନେ କହୁଛନ୍ତି, ଆମେ ସମସ୍ତେ ଭାଇ ଭାଇ ଅଟୁ। ବର୍ତ୍ତମାନ ଏହି ସଙ୍ଗମ ଯୁଗରେ ପୁଣି ଅଲୌକିକ ପିତା ମିଳିଛନ୍ତି। ଏହି ଜ୍ଞାନ ତୁମର ସତ୍ୟ ଯୁଗରେ ରହିବ ନାହିଁ। ବାବା ଆସି ନୂଆ ସୃଷ୍ଟି ରଚନା କଲାବେଳେ ଆମକୁ ପ୍ରଜାପିତା ବ୍ରହ୍ମା ପିତା ରୂପରେ ମିଳିଥାନ୍ତି, ତେଣୁ ଏହା ଅଲୌକିକ ଜନ୍ମ ହେଲା ନା, ଏହାକୁ କେହି ବୁଝିପାରିବେ ନାହିଁ। ଶାରୀରିକ ପିତା ହେଲେ ଲୌକିକ ପିତା, ଆତ୍ମିକ ପିତା ହେଲେ ପାରଲୌକିକ ପିତା, ଏବଂ ପ୍ରଜାପିତା ହେଉଛନ୍ତି ଆମର ଏହି ସଙ୍ଗମ ଯୋଗୀ ଅଲୌକିକ ପିତା। ଲୌକିକ ପିତା ସତ୍ୟଯୁଗ ଆରମ୍ଭରୁ ରହି ଆସିଛନ୍ତି। ପାରଲୌକିକ ବାପାଙ୍କୁ ସେଠାରେ କେହି ସ୍ମରଣ କରିବେ ନାହିଁ, ସେଠାରେ ଜଣେ ପିତା ରହିବେ, ହେ ଭଗବାନ ହେ ପରମାତ୍ମା କହି ମନେ ପକାଇବେ ନାହିଁ। ପୁଣି ଦ୍ୱାପରରେ ଭକ୍ତି ଆରମ୍ଭ ହେଲେ ତୁମର 2 ଜଣ ପିତା ରହିବେ, ସଙ୍ଗମରେ 3 ଜଣ ପିତା ରହିଛନ୍ତି, ପ୍ରଜାପିତା ବ୍ରହ୍ମା ମଧ୍ୟ ଏବେ ମିଳିଛନ୍ତି, ଏବେ ତୁମେ ତାଙ୍କର ହୋଇଛ। ଜାଣିଛ ଇଏ ଅଲୌକିକ ପିତା ଅଟନ୍ତି। ବର୍ତ୍ତମାନ ତୁମେ ଏହି କଥାକୁ ଭଲ ଭାବରେ ଜାଣିଛ ଏବଂ ମନେ ପକାଉଛ। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଓ। ସତ୍ୟ ଯୁଗରେ ମନେ ପକାଇବାର ଆବଶ୍ୟକତା ନାହିଁ। ଦୁଃଖରେ ସମସ୍ତେ ପାରଲୌକିକ ବାବାଙ୍କୁ ସ୍ମରଣ କରିଥାନ୍ତି। ଏହା ତ ବିଲକୁଲ ସହଜ କଥା ଅଟେ। ସତ୍ୟ ଯୁଗ ତ୍ରେତାରେ ଜଣେ ପିତା ହୋଇଥାନ୍ତି, ଦ୍ୱାପରରେ 2 ଜଣ ପିତା ହେବେ। ବର୍ତ୍ତମାନ ତୁମେ ଅଲୌକିକ ପିତାଙ୍କର ସନ୍ତାନ ହୋଇଛ, ଯାହାଙ୍କ ଦ୍ୱାରା ତୁମେ ବର୍ଷା ନେଉଛ। ତୁମେ ପିଲାମାନେ ହିଁ ବ୍ରାହ୍ମଣ ହେଉଛ, ପୁଣି ଦେବତା ହେବ। ବିନାଶ ମଧ୍ୟ ତୁମକୁ ଦେଖିବାକୁ ହେବ, ଯାହାକୁ ତୁମେ ଏହି ଆଖିରେ ଦେଖିବ। ବୋମା ପକାଇବେ, ମନୁଷ୍ୟ ତ ମରିବେ ନା। ଜାପାନରେ ମଧ୍ୟ ବୋମା ପକାଇଲେ, ଦେଖିଲ ନା କିପରି ମନୁଷ୍ୟ ମଲେ। ଏବେ ଏଠାରେ ଲଢେଇ ଲାଗି ଚାଲିଛି, ନିଜେ ବି କହୁଛନ୍ତି ଅସହ୍ୟ ହୋଇଗଲାଣି। 10-10 ବର୍ଷ ଧରି ମଧ୍ୟ ଲଢେଇ ଲାଗି ରହୁଛି। ବୋମା ଦ୍ୱାରା ତ ଗୋଟିଏ ସେକେଣ୍ଡରେ ସବୁ ଶେଷ ହୋଇଯିବ। ଅଗ୍ନି କଣା ପଡିଲେ ସମ୍ପୂର୍ଣ୍ଣ ସହର ନଷ୍ଟ ହୋଇଯାଇଥାଏ, ଏହା ତ ବୋମା ଅଟେ। ନିଆଁ ବି ଲାଗିବାର ଅଛି। ତୁମେ ସନ୍ତାନ ମାନେ ଜାଣିଛ, ବାବା ଆସି ହିଁଛନ୍ତି ସ୍ଥାପନା ଓ ବିନାଶ କରାଇବା ପାଇଁ, ତେଣୁ ନିଶ୍ଚୟ ଏସବୁ ହେବ। ବର୍ତ୍ତମାନ ହେଉଛି ପୁରୁଷାର୍ଥ କରିବାର ସମୟ। ମାୟା ପ୍ରତି ମୁହୂର୍ତ୍ତରେ ତୁମର ବୁଦ୍ଧିଯୋଗ ବିଚ୍ଛିନ୍ନ କରିଦେଉଛି। ଏବେ ତୁମେ ଅଚଳ ସ୍ଥିର ହୋଇନାହ। କହୁଛନ୍ତି ବାବା ମାୟାର ବହୁତ ତୋଫାନ ଆସୁଛି, କେହି କେହି ତ ସାରା ଦିନରେ ଘଣ୍ଟାଏ ଅଧା ଘଣ୍ଟାଏ ମଧ୍ୟ ମନେ ପକାଉ ନାହାନ୍ତି। ବାବା କହୁଛନ୍ତି ତୁମେ କର୍ମଯୋଗୀ ଅଟ, 8 ଘଣ୍ଟା ଏହି ସେବା କର। 8 ଘଣ୍ଟା ଯେପରି ବାବାଙ୍କୁ ମନେ ପକାଇ ପାରିବ, ସେହିପରି ପୁରୁଷାର୍ଥ କରିବାକୁ ହେବ। ତାଙ୍କୁ ସ୍ମରଣ କରି ଚାଲିଲେ ବିକର୍ମ ବିନାଶ ହେବ, ଏହାକୁ ହିଁ ଯୋଗ ଅଗ୍ନି କୁହାଯାଉଛି। ଏହା ହିଁ ପରିଶ୍ରମ ଅଟେ। ଘର ସଂସାରରେ ରହି କେବଳ ବାବାଙ୍କୁ ସ୍ମରଣ କରିବାକୁ ହେବ। ଏ କଥା ମଧ୍ୟ ବାବା କହୁଛନ୍ତି ଯେ ଯେଉଁମାନେ ଘର ଗୃହସ୍ଥ ଛାଡିଛନ୍ତି, ସନ୍ତାନ ହୋଇଛନ୍ତି, ସେମାନେ ମଧ୍ୟ ଏତେ ମନେ ପକାଉ ନାହାନ୍ତି, ଘରେ ରହିଲା ବାଲା ଆହୁରି ଅଧିକ ମନେ ପକାଉଛନ୍ତି। ଅର୍ଜୁନ ଏବଂ ଶବର ପିଲା ଏକଲବ୍ୟର ମଧ୍ୟ ଉଦାହରଣ ଦେଇଥାନ୍ତି ନା ପରିଶ୍ରମ ହେଉଛି ବାବାଙ୍କୁ ମନେ ପକାଇବା ଏବଂ ଚକ୍ରକୁ ବୁଝିବା ମହାଭାରତ ଲଢାଇ ମଧ୍ୟ ନିଶ୍ଚୟ ଲାଗିବ ସତ୍ୟଯୁଗରେ ଲଢେଇ ଲାଗିବ ନାହିଁ ତୁମ ସନ୍ତାନ ମାନଙ୍କୁ ଅନ୍ଧର ଲାଠି ବି ହେବାକୁ ପଡିବ ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ ଯେ ବାବାଙ୍କୁ ଓ ଚକ୍ରକୁ ମନେ ପକାଅ ସ୍ୱଦର୍ଶନ ଚକ୍ରଧାରୀ ହୁଅ ଆଚ୍ଛା ମିଠା ମିଠା ସିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ପରା ସ୍ମୃତି ଏବଂ ସୁପ୍ରଭାତ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ସୁପ୍ରଭାତ ନମସ୍ତେ 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 ବାବା ଶୁକ୍ରିୟା ଶୁକ୍ରିୟା ଧାରଣା ପାଇଁ ମୁଖ୍ୟ ସାରାଂଶ ଧାରଣା ନମ୍ବର ଏକ ଅତି କମରେ ଆଠ ଘଣ୍ଟା ବାବାଙ୍କ ସ୍ମୃତିରେ ରହିବାର ପୁରୁଷାର୍ଥ କରିବାକୁ ହେବ ନିଜର ଅବସ୍ଥାକୁ ଅଚଳ ଅଟଳ ରଖିବା ପାଇଁ ଯୋଗର ଅଭ୍ୟାସକୁ ବଢାଇବାକୁ ହେବ ଏଥିରେ ଅବହେଳା କରିବାର ନାହିଁ ନମ୍ବର ଦୁଇ ଏହି ଡ୍ରାମା ସମ୍ପୂର୍ଣ୍ଣ ସଠିକ ଭାବରେ ତିଆରି ହୋଇଛି ସେଥିପାଇଁ କାହା ଉପରେ ବି ବିରକ୍ତ ହେବାର ନାହିଁ ନିଶ୍ଚୟ ବୁଦ୍ଧି ହେବାର ଅଛି ବରଦାନ ତୋଡ଼ନା ମୋଡ଼ନା ଏବଂ ଯୋଡ଼ନା ଏହି ତିନୋଟି ଶବ୍ଦର ସ୍ମୃତି ଦ୍ୱାରା ସଦା ବିଜୟୀ ଭବ ସାରା ପାଠ ପଢ଼ାର ଏବଂ ଶିକ୍ଷା ଗୁଡିକର ସାରାଂଶ ଏହି ତିନୋଟି ଶବ୍ଦ ଅଟେ ନମ୍ବର ଏକ କର୍ମ ବନ୍ଧନକୁ ତୋଡ଼ିବା ଅର୍ଥାତ୍ ତୁଟାଇବାକୁ ହେବ ନମ୍ବର ଦୁଇ ନିଜର ସ୍ୱଭାବ ସଂସ୍କାରକୁ ମୋଡ଼ନା ଅର୍ଥାତ୍ ପରିବର୍ତ୍ତନ କରିବାକୁ ହେବ ଏବଂ ନମ୍ବର ତିନ ଏକମାତ୍ର ବାବାଙ୍କ ସହିତ ସର୍ବସମ୍ବନ୍ଧ ଯୋଡ଼ିବାକୁ ହେବ ଏହି ତିନୋଟି ଶବ୍ଦ ସମ୍ପୂର୍ଣ୍ଣ ବିଜୟୀ କରିଦେବ ଏଥିପାଇଁ ସର୍ବଦା ଏହି ସ୍ମୃତି ରହୁଛେ ଯାହା ବି ସବୁ ଏହି ନୟନ ଦ୍ୱାରା ବିନାଶୀ ଜିନିଷ ଗୁଡିକୁ ଦେଖୁଛୁ ସେଗୁଡିକ ବିନାଶ ହୋଇସାରିଛି ସେଗୁଡିକୁ ଦେଖୁଥିଲେ ମଧ୍ୟ ନିଜର ନୂଆ ସମ୍ବନ୍ଧ ନୂଆ ସୃଷ୍ଟିକୁ ଦେଖୁଥାଉ ଯାହାଦ୍ୱାରା କେବେ ବି ପରାଜୟ ହୋଇପାରିବ ନାହିଁ ସ୍ଲୋଗାନ ଯୋଗୀର ଲକ୍ଷଣ ହେଲା ସର୍ବଦା ସ୍ୱଚ୍ଛ ଏବଂ ସ୍ପଷ୍ଟ ଅବ୍ୟକ୍ତ ଇସାରା ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ଯଦି ବ୍ରାହ୍ମଣ ଜୀବନରେ ସଂକଳ୍ପରେ ମଧ୍ୟ ଅପବିତ୍ରତା ବା ଅମର୍ଯ୍ୟାଦା ଆସିଯାଉଛି ତେବେ ସିଂହାସନ ଅଧିକାରୀ ହେବା ପରିବର୍ତ୍ତେ ଖସିବାର ସ୍ଥିତିକୁ ଆସିଯାଉଛ କୌଣସି ବିକର୍ମ ନ ହେଲେ ମଧ୍ୟ ଯଦି ବ୍ୟର୍ଥ କର୍ମ ବି ହେଲା ତେବେ ପଶ୍ଚାତାପ କରିବାକୁ ନ ପଡିଲେ ମଧ୍ୟ ଅନୁଭବ ନିଶ୍ଚିତ ହେବ ଅନୁଭବ ହେବ ଯେ ଏହା ଭୁଲ ଅଟେ ହେବା ଉଚିତ ନୁହେଁ ଏହା ମଧ୍ୟ କଣ୍ଟା ଫୁଟିବା ଭଳି କଷ୍ଟ ହୋଇଥାଏ ଦେଇଥାଏ ସେଥିପାଇଁ ଏହି ବ୍ୟର୍ଥ ଠାରୁ ମଧ୍ୟ ମୁକ୍ତ ହୁଅ ଓମ୍ ଶାନ୍ତି।